नमस्कार आकाशवाणी कटक आंचलिक संवाद पढ़ुछंति सुकन्या जेना मुख्य संवाद राज्य में भक्ति और श्रद्धार सह पालन कराउछि पवित्र महाविषुव संक्रांति एवं हनुमान जयंती संविधान प्रणेता तथा समाज संस्कारक बाबा साहेब आंबेडकर जयंती अवसर में देशवासी देले विनम्र श्रद्धांजलि संबलपुर जिले में 78 विकासमूलक प्रकल्प शिलान्यास और उद्घाटन कले केन्द्र शिक्षामंत्री एवं उत्कल दिवस आरंभ होता ओडिया पक्ष आज उद्यापित आज हेउछि पवित्र महाविषुव संक्रांति बसंत ऋतु शेष हो ग्रीष्म ऋतु आज आरंभ होता है सूर्य ताप बढ़िथाए एवं वायुर गति प्रखर होता है आज दिन को पणा संक्रांति भाव पालन ओडिया पांजी हिसाब से महाविषुव संक्रांति को वर्षर प्रथम दिन भाव पालन दिन दंडयात्रा चड़क पर्व छामुजात्रा हिंगुला यात्रा एवं पाटुआ यात्रा उद्यापित होता है विषुव संक्रांति अवसर में घरे घरे और देवादेवी पाखे स्वतंत्र पूजार्चना करा प्रभु श्रीराम परम भक्त श्री श्री हनुमान आज जयंती अग्नि और वायुर प्रकोपुर रक्षा पाइबा पवित्र दिन में प्रभु हनुमान पूजा करा देश में प्रभु श्री श्री हनुमान जयंती को भक्ति भाव में हनुमान चालीसा पाठ सहित आनंद उल्लासर सह पालन ओडिया नववर्ष पालन अवसर में राष्ट्रपति द्रौपदी मुर्मू प्रधानमंत्री नरेन्द्र मोदी राज्यवासी तथा देश बाहर रहुवा ओडिया लोकमानंकु शुभेच्छा जणाइछन्ति राज्यपाल डॉ हरिबाबू कंभम पाटी पवित्र महाविषुव संक्रांति एवं ओडिया नववर्ष उपलक्षे राज्यवासी हार्दिक शुभेच्छा और अभिनंदन जणाइछन्ति ओडिशा को देशर अन्यतम श्रेष्ठ और विकसित राज्य में परिणत करने समस्ते मनप्राण दे कार्य करने को आह्वान देइछन्ति महाप्रभु श्री जगन्नाथ अपार करुणारु पवित्र महाविषुव संक्रांति और ओडिया नववर्ष समस्त जीवन में सुख शांति और समृद्धि भरीदेव बोली मुख्यमंत्री मोहन चरण माझी निज शुभेच्छा वार्ता रे जणाइछन्ते राज्यर विभिन्न स्थान में महा आडंबर रे पवित्र महाविषुव संक्रांति पालन कराउछि बौद्ध जिले में ओडिया नववर्ष और महाविषुव संक्रांति आनंद उल्लासर सह पालित होइछि देवादेवी पूजार्चना पर पणा भोग लागि होइछि सुवर्णपुर जिले में ओडिया नववर्ष कार्यक्रम में जिलापाल नृपराज साहू जोगदे ओडिशार सांस्कृतिक अर्थनैतिक विकास उपरे आलोकपात करछन्ते उत्कलीय नववर्ष अवसर में पुरी श्रीमंदिर आज विशेष नीतिकांति अनुष्ठित होछि विधि अनुजाई सकाळ धूप परे श्रीजगन्नाथ बाड़ आज्ञामल महावीर श्रीजगन्नाथ वल्लभ एवं दरिया महावीर निकट को विजे श्रीक्षेत्र में विभिन्न हनुमान मंदिरगुड़िक विशेष पूजार्चना करीमंदिर दक्षिण द्वार निकटे कानपता हनुमान नागार्जुन बेश सज्जित करता दर्शन पर भक्त प्रबल भिड़ हो श्रीक्षेत्र जगा आखड़े महावीर पूजार्चना एवं पणा और छतुआ भोग मल्लजोद्धा और युवक नूतन कौपुनी परिधान कर माटी कुस्ती सह मल्ल विद्या और व्यायाम करिबार परंपरा रही भारतीय संविधान प्रणेता डॉ बाबा साहेब भीमराव आंबेडकर आज 136वां जयंती अवसर में देश श्रद्धासुमन अर्पण कर 1891 मसीहा आज दिन में बाबा साहेब महाराष्ट्र में जन्मग्रहण करते बाबा साहेब द्वारा प्रणीत संविधान 1950 मसीहा जनवरी 26 तारीख में देश में लागू होता डॉ आंबेडकर स्वाधीन भारत प्रथम आईन मंत्री थे दलित एवं पछुआ वर्ग लोकमानंकर स्वार्थ रक्षा एवं स्वाभिमान बाबा साहेब अवदान अतुलनीय महान नेतांकर देशप्रेम एवं पछुआ वर्गर लोकमानंकर उत्थान पाई नेइथिबा बलिष्ठ पदक्षेप स्वरूप 1990 मसीहारे तांकु मरणोत्तर भावे भारत रत्न पुरस्कार प्रदान करा जायथिला केन्दुझर जिलापालंक कार्यालय परिसर में बाबा साहेबंक प्रतिमूर्ति में मुख्यमंत्री मोहन चरण माझी पुष्पमाल्य अर्पण करिछन्ति भारतीय संविधान स्थपति सामाजिक न्याय प्रतीक गणतांत्रिक मूल्यबोध प्रतिष्ठा पाई बाबा साहेबंक अतुलनीय अवदान आम गणतंत्र को सुदृढ़ करिपारिछि बोली मुख्यमंत्री कहिछन्ति एक प्रगतिशील और समृद्ध ओडिशा गठन पाई बाबा साहेबंक आदर्श आम समस्तंक पाई प्रेरणादायी बोली मुख्यमंत्री कहिछन्ति
देशर एकता अखंडता और समानता क्षेत्र रे बाबा साहेब डॉक्टर भीमराव आंबेडकर अवदान अच्छे आम देश प्रति समाज प्रति ताहा अतुलनीय से दलित गरीब एवं निष्पेषित उत्थान पाई जेभली भाव से देखते संविधान जेभली भाव स्वतंत्र भाव अधिकार को सब्यस्त करश्चित भाव से गणतंत्र को बचेवा सहित आज विश्व ଶ୍ରେଷ୍ଠ ଗଣତନ୍ତ୍ର ରାଷ୍ଟ୍ରରେ ପହଞ୍ଚ କରିବାର ତାଙ୍କର ଭୂମିକା ଅତୁଳନୀୟ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ସନ୍ଧ୍ୟାରେ ଭୁବନେଶ୍ୱର ଜୟଦେବ ଭବନଠାରେ ଏହି ଉପଲକ୍ଷେ ଆୟୋଜିତ ହେବାକୁ ଥିବା ଏକ ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଦେଶ ଏବଂ ରାଜ୍ୟର ସବୁ ସ୍ଥାନରେ ଆଜି ବାବା ସାହେବଙ୍କର ଜୟନ୍ତୀ ପାଳନ କରାଯାଉଛି। କୋରାପୁଟ ସଦର ମହକୁମାରୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ବିଧାୟକ ରଘୁରାମ ମାଛ ପୁଷ୍ପମାଲ୍ୟ ଅର୍ପଣ କରି ସମ୍ଭିଧାନ ପ୍ରଣୟନରେ ଆମ୍ବେଦକରଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଡକ୍ଟର ବିଆର୍ ଆମ୍ବେଦକରଙ୍କ ଜୟନ୍ତୀ ପାଳନ ହୋଇଛି। ଦେବଗଡ଼ ଜିଲ୍ଲାରେ ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବକ୍ତୃତା, ଚିତ୍ରାଙ୍କନ ଓ ମୁରୁଜ ପ୍ରତିଯୋଗିତା ଆୟୋଜନ କରାଯାଇଛି। ବଲାଙ୍ଗୀର ଜିଲ୍ଲାରେ ସମ୍ଭିଧାନ ପ୍ରଣେତା ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀରେ ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ମୁକେଶ ମହାଲିଂ ଯୋଗଦେଇ ବାବା ସାହେବଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ। ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ବାବା ସାହେବଙ୍କ ଜୟନ୍ତୀ ପାଳିତ ହୋଇଛି। ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଆମ୍ବେଦକର ଛକଠାରେ ବାବା ସାହେବଙ୍କ ଜୟନ୍ତୀ ପାଳନ ଅବସରରେ ଖଡ଼ିଆଳ ରାଜା ଦେବଦେବ ସିଂହଦେଓ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ଉପସ୍ଥିତ ଅତିଥିମାନେ ବାବା ସାହେବଙ୍କର ଜୀବନୀ ଉପରେ ଆଲୋକପାତ କରିଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ ହୋଇଛି। ଭାରତୀୟ ଗଣତନ୍ତ୍ରକୁ ସୁଦୃଢ଼ କରିବାରେ ଆମ୍ବେଦକରଙ୍କ ଭୂମିକା ଉପରେ ଅତିଥିମାନେ ଆଲୋଚନା କରିଛନ୍ତି। ଭଦ୍ରକ ଜିଲ୍ଲାରେ ସଂସ୍କୃତି ଭବନଠାରେ ଜିଲ୍ଲା ପ୍ରଶାସନ ଓ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ ହୋଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କୁଚିଣ୍ଡାର ସର୍ବାଙ୍ଗୀନ ବିକାଶ, ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଗମନାଗମନ ସହିତ ଅନ୍ୟାନ୍ୟ ସାମାଜିକ ଭିଭିଭୂମିଗୁଡ଼ିକର ବିକାଶ ଜରୁରୀ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସମ୍ଭଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଗସ୍ତ କରି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କୁଚିଣ୍ଡା ବାମରା ଏବଂ ଚମନକିରା ସ୍ଥିତ 78 ବିକାଶମୂଳକ ଭିଭିଭୂମି ପ୍ରକଳ୍ପର ଶୁଭ ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। 375 କୋଟି ଟଙ୍କାର ଉର୍ଦ୍ଧ୍ୱ ଏହି ପ୍ରକଳ୍ପ ଅଞ୍ଚଳବାସୀଙ୍କ ପାଇଁ ଅନେକ ସୁଯୋଗ ସୃଷ୍ଟି ସହ ସୁବିଧା ଯୋଗାଇଦେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। କୁଚିଣ୍ଡା ସରକାରୀ ଆଇଟିଆଇ କ୍ୟାମ୍ପସରେ ଓଡ଼ିଶା ସରକାରଙ୍କ ପୂର୍ତ୍ତ ବିଭାଗ ପକ୍ଷରୁ ପ୍ରାୟ 207.25 କୋଟି ଉର୍ଦ୍ଧ୍ୱ ଟଙ୍କାର ପ୍ରକଳ୍ପଗୁଡ଼ିକର ଉଦ୍ଘାଟନ ଓ ଶିଳାନ୍ୟାସ କରିବା ସହିତ କେନ୍ଦ୍ରମନ୍ତ୍ରୀ 3 ପ୍ରକଳ୍ପର ଶୁଭ ଉଦ୍ଘାଟନ କରିଛନ୍ତି। କୁଚିଣ୍ଡାସ୍ଥିତ 2 ନବନିର୍ମିତ କଲ୍ୟାଣ ମଣ୍ଡପର ମଧ୍ୟ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି,
କୁଚିଣ୍ଡା ସବ୍ଡିଭିଜନରେ ପାଖାପାଖି 70 ଅଧିକ ପ୍ରକଳ୍ପ 375 କୋଟି ଟଙ୍କାର ବ୍ୟୟରେ ଶୁଭ ଦିଆଗଲା। ବାମରାକୁ ସର୍ବାଙ୍ଗୀନ ଉନ୍ନତି କରିବା, ମା ମାନଙ୍କୁ ଲକ୍ଷପତି ଦିଦି କରିବା, ଗାଁରେ ରୋଜଗାର ବଢ଼ୁ, କୃଷି ଭିତ୍ତିକ ଶିଳ୍ପ ବଢ଼ୁ, ଜଙ୍ଗଲ ଭିତ୍ତିକ ଶିଳ୍ପ ବଢ଼ୁ, ଜୁଟ କର୍ପୋରେସନ ତରଫରୁ ଏଇଠି ବାମରା ପାଖରେ ଗୋଟେ ବହୁତ ବଢିଆ ଜାଗା ଅଛି, ତାକୁ ବି କେମିତି ସୁବିନିଯୋଗ କରିବା ତାର ବି ଯୋଜନା ଆମେ କରିବା।
କୁଚିଣ୍ଡା ଗସ୍ତ ସମୟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଡକ୍ଟର ବିଆର୍ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବିନାରାୟଣ ନାୟକ ଉପସ୍ଥିତ ଥିଲେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଚଳିତ ମାସ ପହିଲାରୁ ଚାଲିଥିବା ଓଡ଼ିଆ ପକ୍ଷ ପାଳନର ଉଦ୍ଯାପନୀ ସମାରୋହ ଓଡ଼ିଆ ନବବର୍ଷ ପାଳନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବରେ ଯୋଗଦେବେ। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱରଠାରେ ଆଜି ସନ୍ଧ୍ୟା 6 ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। କଳାହାଣ୍ଡିରେ ଓଡ଼ିଆ ପକ୍ଷ ପାଳନର ଶେଷ ଦିନରେ ଝୋଟି, ରଙ୍ଗୋଲି, ପିଠାପଣା ଆଦି ନାନାଦି ପ୍ରତିଯୋଗିତା କାର୍ଯ୍ୟକ୍ରମ ଭବାନୀପାଟଣା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଓଡ଼ିଆ ପକ୍ଷ ପାଳିତ ହୋଇଛି। ଆଜି ଶେଷ ଦିନରେ 9 ବ୍ଲକର ଗୃହିଣୀମାନଙ୍କୁ ନେଇ ପିଠାପଣା ପାରମ୍ପରିକ ଖାଦ୍ୟର ଏକ ପ୍ରଦର୍ଶନୀ ଆୟୋଜନ କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ବିଗତ 13 ମଧ୍ୟରେ ପ୍ରତ୍ୟେକ ଦିନକୁ ଏକ ସ୍ୱତନ୍ତ୍ର ଦିବସ ପାଳନ ମାଧ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥିଲା। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ତୁକ୍ଲା କଲେଜ ପଡ଼ିଆଠାରେ ଋଷି ପୀଠ ଯୋଗୀ ମଠ ଲୋକ ମହୋତ୍ସବ ଉଦ୍ଯାପିତ ହୋଇଛି। 4 ବ୍ୟାପୀ ଅନୁଷ୍ଠିତ ମହୋତ୍ସବରେ ବିଶିଷ୍ଟ ଅତିଥିମାନେ ଯୋଗ ଦେଇଛନ୍ତି। ଗ୍ରୀଷ୍ମ ଋତୁରେ ବୃଦ୍ଧି ପାଉଥିବା ଯାତ୍ରୀ ଭିଡ଼କୁ ଦୃଷ୍ଟିରେ ରଖି ଭାରତୀୟ ରେଳପଥ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ସଂଖ୍ୟାକୁ ବୃଦ୍ଧି କରିଛନ୍ତି। ରାଜ୍ୟରେ ଗ୍ରୀଷ୍ମର ପ୍ରଭାବ ବୃଦ୍ଧି ପାଉଛି। ଆଗାମୀ 7 ପର୍ଯ୍ୟନ୍ତ ଅନେକ ଜିଲ୍ଲାରେ ଦିନ ତାପମାତ୍ରା 2-4 ବୃଦ୍ଧି ପାଇବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ସମ୍ବାଦ ଶେଷ ପୂର୍ବରୁ ପୁଣି ଥରେ ମୁଖ୍ୟ ସମ୍ବାଦ। ରାଜ୍ୟରେ ଭକ୍ତି ଓ ଶ୍ରଦ୍ଧାର ସହ ପାଳନ କରାଯାଉଛି ପବିତ୍ର ମହାବିଷୁବ ସଂକ୍ରାନ୍ତି ଏବଂ ହନୁମାନ ଜୟନ୍ତୀ। ସମ୍ଭିଧାନ ପ୍ରଣେତା ତଥା ସମାଜ ସଂସ୍କାରକ ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ ଦେଶବାସୀ ଦେଲେ ବିନମ୍ର ଶ୍ରଦ୍ଧାଞ୍ଜଳି। ସମ୍ଭଲପୁର ଜିଲ୍ଲାରେ 78 ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଏବଂ ଉତ୍କଳ ଦିବସରୁ ଆରମ୍ଭ ହୋଇଥିବା ଓଡ଼ିଆ ପକ୍ଷ ଆଜି ଉଦ୍ଯାପିତ ହେବ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45। Thank you.